ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ଉଭୟ ସଦନର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କହିଲେ ଆଗାମୀ ବଜେଟ୍ ଭବିଷ୍ୟତର ଦୃଷ୍ଟିକୋଣ ଏବଂ ସଂସ୍କାରକୁ ତ୍ୱରାନ୍ୱିତ କରିବ। ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ। ନାଗାଲାଣ୍ଡ ପୌର ନିର୍ବାଚନରେ 83.54 ମତଗ୍ରହଣ। ପ୍ରସ୍ତାବିତ ଅର୍ଥ ବିଲ୍ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କଲେ କେନିଆର ରାଷ୍ଟ୍ରପତି ୱିଲିୟମ୍ ରୁଟୋ। ଏବଂ ଆଇସିସି ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ରାତି 8ଟାର ଦ୍ୱିତୀୟ ସେମିଫାଇନାଲ୍ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବ ମୁକାବିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ବିଗତ ବର୍ଷଗୁଡ଼ିକ ତୁଳନାରେ ଗତ ନିର୍ବାଚନରେ ଅଧିକ ସଂଖ୍ୟକ ଭୋଟର ଅଂଶଗ୍ରହଣ କରି ଦେଶର ଶତ୍ରୁଙ୍କୁ କଡ଼ା ଜବାବ ଦେଇଛନ୍ତି। ସଂସଦର ଆଜି ମିଳିତ ଅଧିବେଶନକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି ଗତ 4 ଦଶନ୍ଧି ଧରି କାଶ୍ମୀରରେ ବିଶୃଙ୍ଖଳିତ ପରିସ୍ଥିତି ଯୋଗୁଁ ମତଦାନ କମ୍ ହେଉଥିଲା। ଏହାକୁ ଶତ୍ରପକ୍ଷ ଅନ୍ତର୍ଜାତୀୟ ମଞ୍ଚରେ କାଶ୍ମୀରର ମତ ଭାବେ ପ୍ରଚାର କରୁଥିଲେ, କିନ୍ତୁ ଏଥର କାଶ୍ମୀରବାସୀ ଏଭଳି ଅପପ୍ରଚାରର କଡ଼ା ଜବାବ ଦେଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ସଂସଦର ଆଗାମୀ ଅଧିବେଶନରେ ସରକାର ଉପସ୍ଥାପନ କରିବାକୁ ଯାଉଥିବା ବଜେଟ୍ ଏକ ସୁଦୂରପ୍ରସାରୀ ନୀତି, ପ୍ରଭାବଶାଳୀ ଏବଂ ଭବିଷ୍ୟତର ଦୃଷ୍ଟିକୋଣ ସଂସ୍କାରକୁ ତ୍ୱରାନ୍ୱିତ କରିବ। ଗତ 10 ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଭାରତ 11 ସ୍ଥାନରୁ ଉର୍ଦ୍ଧ୍ୱକୁ ଉଠି ବିଶ୍ୱର 5ମ ବୃହତ୍ତମ ଅର୍ଥନୀତିର ମାନ୍ୟତା ପାଇଛି। ବୈଷୟିକ ସମସ୍ୟା ଏବଂ ଆହ୍ୱାନଗୁଡ଼ିକୁ ଅତିକ୍ରମ କରି ଭାରତ ଏହି ସଫଳତା ହାସଲ କରିଛି। ସେ କହିଛନ୍ତି ଭାରତକୁ ତୃତୀୟ ଅର୍ଥନୀତିରେ ପରିଣତ କରିବା ଲାଗି ସରକାର ପ୍ରୟାସ ଜାରି ରଖିଛନ୍ତି। ପିଏମ୍ ଗ୍ରାମୀଣ ସଡ଼କ ଯୋଜନା ଅଧୀନରେ 3,80,000 କିଲୋମିଟର ଗ୍ରାମ୍ୟ ସଡ଼କ ନିର୍ମାଣ କରାଯାଇଛି। ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଛନ୍ତି ସେହି ଅଞ୍ଚଳରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ସେହି ଅଞ୍ଚଳର ଉନ୍ନତିକୁ ଦୃଷ୍ଟିରେ ରଖି ପର୍ଯ୍ୟାୟକ୍ରମେ ଆପ୍ସାକୁ ଉଚ୍ଛେଦ କରାଯାଉଛି ବୋଲି ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି। ପ୍ରଶ୍ନପତ୍ର ଲିକ୍ ଘଟଣା ଉପରେ ମତ ଦେବାକୁ ଯାଇ ରାଷ୍ଟ୍ରପତି କହିଛନ୍ତି ଅନିୟମିତତାକୁ ରୋକିବା ଲାଗି ସରକାର ଆଇନ ପ୍ରଣୟନ କରିଛନ୍ତି, ତେବେ ଏହି ଘଟଣାରେ ଜଡ଼ିତ ଦୋଷୀଙ୍କୁ କଠୋର ଦଣ୍ଡବିଧାନ କରାଯିବା ନେଇ ସରକାରଙ୍କ ପ୍ରତିଶ୍ରତିବଦ୍ଧତା ଉପରେ ରାଷ୍ଟ୍ରପତି ଆଲୋକପାତ କରିଥିଲେ। ଉଭୟ ସଦନର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଏହାର ଏକ ନକଲ ଆଜି ଲୋକସଭାରେ ଉପସ୍ଥାପନ କରାଯାଇଛି। ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଏହାକୁ ଉପସ୍ଥାପନ କରାଯାଇଥିଲା। ବାଚସ୍କତି ଓମ୍ ବିର୍ଲା କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଲୋକସଭାର ବିରୋଧୀ ଦଳ ନେତା ଭାବେ ମାନ୍ୟତା ପ୍ରଦାନ କରାଯାଇଛି। ଏହାପରେ ଗୃହକୁ ଆଜି ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ରାଜ୍ୟସଭାର ଅଧିବେଶନ ଆଜି ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବଗଠିତ କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟଙ୍କୁ ରାଜ୍ୟସଭାରେ ପରିଚିତ କରାଇଥିଲେ। ଅଧ୍ୟକ୍ଷ ଜଗଦୀପ ଧନକଡ୍, କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କୁ ଗୃହର ନେତା ଭାବେ ନିଯୁକ୍ତ କରିଥିଲେ। ରାଜ୍ୟସଭାରେ ମଧ୍ୟ ରାଷ୍ଟ୍ରପତିଙ୍କ ଅଭିଭାଷଣର ଏକ ନକଲ ଉପସ୍ଥାପନ କରାଯାଇଥିଲା। ଏହାପରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଅଧିବେଶନର ଅବ୍ୟବହିତ ପୂର୍ବରୁ ଗତ ସନ୍ଧ୍ୟାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ କହିଛନ୍ତି ରାଜ୍ୟର ମହାୟୁତି ସରକାର ଏକ ଶକ୍ତିଶାଳୀ ଏବଂ ନିର୍ଣ୍ଣାୟକ ସରକାର ବୋଲି ନିଜକୁ ସାବ୍ୟସ୍ତ କରିଛି। ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କଲ୍ୟାଣମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସୂଚନାଯୋଗ୍ୟ, ପାରମ୍ପରିକ ଚା'ପାନ କାର୍ଯ୍ୟକ୍ରମରେ ବିରୋଧୀ ଦଳ ଯୋଗ ଦେଇନଥିଲେ। ଅନ୍ୟପକ୍ଷରେ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ବିଜୟ ୱାଡେତିୱାର ବର୍ତ୍ତମାନର ରାଜ୍ୟ ସରକାର କୃଷକ, ଛାତ୍ର ଏବଂ ଯୁବ ବିରୋଧୀ ବୋଲି ଅଭିଯୋଗ କରିଥିଲେ। ଏହି ଅଧିବେଶନ କାଳରେ ଆସନ୍ତାକାଲି ରାଜ୍ୟ ବଜେଟ୍ ଉପସ୍ଥାପନ କରାଯିବ। 29 ତାରିଖ ଶନିବାର ଦିନ ସରକାରୀ ଛୁଟି ଥିବା ସତ୍ତ୍ୱେ ଗୃହ କାର୍ଯ୍ୟ ଚାଲିବ ବୋଲି ସ୍ଥିର ହୋଇଛି। ଏହି ଅଧିବେଶନ ଆସନ୍ତା ମାସ 13 ତାରିଖରେ ଶେଷ ହେବା ନେଇ କାର୍ଯ୍ୟସୂଚୀ ରହିଛି। ଦିଲ୍ଲୀ ଜଳମନ୍ତ୍ରୀ ଆତିଶି ଆଜି ହସ୍କିଟାଲରୁ ସୁସ୍ଥ ହୋଇଫେରିଛନ୍ତି। ଅନଶନ ସମୟରେ ଅସୁସ୍ଥ ଅନୁଭବ କରିବାରୁ ଗତ ସୋମବାର ଦିନ ତାଙ୍କୁ ଦିଲ୍ଲୀର ଏଲ୍ଏନ୍ଜେପି ହସ୍କିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ, ହରିୟାଣାରୁ ଅଧିକ ଜଳ ଦାବି କରି ଗତ 21 ତାରିଖରୁ ମନ୍ତ୍ରୀ ଆତିଶି ଅନଶନ ଆରମ୍ଭ କରିଥିଲେ।
ଶପଥ ନେଇଛି ଭାରତ ସରକାର ଏଇ ରୋଗର ବିନା। ବିନାଶ ହବ ଆମେ ବି ପରୀକ୍ଷା କରି ନିଜ କର୍ତ୍ତବ୍ୟ ପାଳନ କରିବା।
ସିକିଲ୍ ସେଲ୍ ରୋଗ ଏକ ବଂଶାନୁକ୍ରମିକ ରୋଗ ଅଟେ। ଆନେମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ତୀବ୍ର ଯନ୍ତ୍ରଣା, କହୁଣୀ ଓ ଆଣ୍ଠୁଗଣ୍ଠି ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ ସେଲ୍ ଓ ଆନେମିଆ ହୋଇଥାଇପାରେ। ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏହାକୁ ସମାପ୍ତ କରିବା ପାଇଁ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନେମିଆ ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆଜି ହିଁ ନିଜର ନିକଟତମ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟରକୁ ଯାଇ ପରୀକ୍ଷା କରାଇ ନିଅନ୍ତୁ।
ନାଗାଲାଣ୍ଡରେ ଗତକାଲି ଅନୁଷ୍ଠିତ ପୌର ନିର୍ବାଚନରେ ପାଖାପାଖି 83.54% ମତଦାନ ହୋଇଥିଲା। 3 ପୌରପାଳିକା ଏବଂ 21 କାଉନ୍ସିଲର ପଦବୀ ପାଇଁ ମତଗ୍ରହଣ ଅନୁଷ୍ଠିତ ହୋଇଥିଲା। 214 ୱାର୍ଡର 420 ମତଦାନ କେନ୍ଦ୍ରରେ 523 ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ସେମାନଙ୍କ ମଧ୍ୟରେ 198 ଜଣ ମହିଳା ଏବଂ 325 ଜଣ ପୁରୁଷ ଅନ୍ତର୍ଭୁକ୍ତ। ଦୀର୍ଘ 20 ବର୍ଷ ପରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଚଳିତ ବର୍ଷ 33% ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ରାଜ୍ୟ ନିର୍ବାଚନ ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ ଦିମାପୁର ପୌର ପରିଷଦ ଅଧୀନସ୍ଥ 20 ୱାର୍ଡର 4 ବୁଥ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ମତଦାନ କେନ୍ଦ୍ରରେ ମତଗ୍ରହଣ ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଏହି ମତଦାନ କେନ୍ଦ୍ରରେ ଆସନ୍ତାକାଲି ପୁନଃ ମତଗ୍ରହଣ କରାଯିବ। ଅଟୋଇଜୁ କାଉନ୍ସିଲ୍ କ୍ଷେତ୍ରରେ ସର୍ବାଧିକ 95.47% ଏବଂ ଚାଙ୍ଗତୋଙ୍ଗିଆ କାଉନ୍ସିଲ୍ କ୍ଷେତ୍ର ପାଇଁ ସର୍ବନିମ୍ନ 67.7% ମତଦାନ ହୋଇଛି। ପାକିସ୍ତାନ ସାଧାରଣ ନିର୍ବାଚନରେ ସ୍ୱାଧୀନ ଏବଂ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରିବା ପାଇଁ ଆମେରିକା ପ୍ରତିନିଧି ସଭା ଏକ ଦ୍ୱିପାକ୍ଷିକ ସଂକଳ୍ପ ପାରିତ କରିଛି। ପାକିସ୍ତାନରେ ଗଣତନ୍ତ୍ର ଏବଂ ମାନବିକ ଅଧିକାର ପ୍ରତି ସମର୍ଥନ ଶୀର୍ଷକ ଏହି ସଂକଳ୍ପରେ ଗତ ସାଧାରଣ ନିର୍ବାଚନରେ ହୋଇଥିବା ଅନିୟମିତତା ଅଭିଯୋଗ ସଂକ୍ରାନ୍ତରେ ମୁକ୍ତ ଏବଂ ନିରପେକ୍ଷ ତଦନ୍ତ ପାଇଁ ଗୁରୁତ୍ୱ ଆରୋପ କରାଯାଇଛି। ଗଣତନ୍ତ୍ର ଏବଂ ମାନବାଧିକାରକୁ ସମର୍ଥନ କରୁଥିବା ବ୍ୟକ୍ତି ଓ ସଂସ୍ଥାଗୁଡ଼ିକର ସହାୟତାରେ ଏହି ସଂକଳ୍ପ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ଏହି ସଂକଳ୍ପ ଆଲୋଚନାରେ 85% ସଦସ୍ୟ ଅଂଶଗ୍ରହଣ କରିଥିବା ବେଳେ 98% ସଦସ୍ୟ ଏହାର ସପକ୍ଷରେ ଭୋଟ୍ ଦେଇଥିଲେ। ଅନ୍ୟପକ୍ଷରେ ଏଭଳି ସଂକଳ୍ପକୁ ସମାଲୋଚନା କରି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ପାକିସ୍ତାନର ରାଜନୈତିକ ପରିସ୍ଥିତି ଏବଂ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଅସମ୍ପୂର୍ଣ୍ଣ ତଥ୍ୟ ଉପରେ ଏହା ପ୍ରସ୍ତୁତ ହୋଇଛି। କେନିଆର ରାଷ୍ଟ୍ରପତି ୱିଲିୟମ୍ ରୁଟୋ କହିଛନ୍ତି ପ୍ରସ୍ତାବିତ ଅର୍ଥ ବିଲ୍ ପ୍ରତ୍ୟାହାର କରାଯିବ। ସଂସଦରେ ପାରିତ ଏହି ବିଲ୍କୁ ନେଇ ଦେଶରେ ବ୍ୟାପକ ଆନ୍ଦୋଳନ ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ରୁଟୋ କହିଛନ୍ତି ଏହି ବିଲ୍ରେ ଦସ୍ତଖତ କରିବାକୁ ମନା କରିଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏହାକୁ ସଂଶୋଧନ ପାଇଁ ସଂସଦକୁ ଫେରାଇ ଦିଆଯାଇଛି। ଶ୍ରୀ ରୁଟୋ କହିଛନ୍ତି ଏହି ଅର୍ଥ ବିଲ୍କୁ ନେଇ ଗତ ସପ୍ତାହରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଆରମ୍ଭ ହୋଇଥିଲେ ମଧ୍ୟ ପରେ ଏହା ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିଥିଲା। ସେଠାକାର ସୁରକ୍ଷା ସଂସ୍ଥାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ହିଂସାକାଣ୍ଡରେ ଏପର୍ଯ୍ୟନ୍ତ 22 ଜଣଙ୍କର ମୃତ୍ୟୁ ହୋଇଛି। ପ୍ରସ୍ତାବିତ ଅର୍ଥ ବିଲ୍ରେ ଟିକସ ବୃଦ୍ଧି ନେଇ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଛି। ଶ୍ରୀଲଙ୍କା କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ କ୍ରିସ୍ ସିଲଭରଉଡ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଚଳିତ T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରିପ୍ରେକ୍ଷୀରେ ସେ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଗତ 2022 ଏପ୍ରିଲ୍ରେ ଶ୍ରୀ ସିଲଭରଉଡ୍ ଶ୍ରୀଲଙ୍କା ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। T20 ୱାର୍ଲ୍ଡ କପ୍ ପ୍ରତିଯୋଗିତାରେ ଦ୍ୱିତୀୟ ସେମିଫାଇନାଲ୍ରେ ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ରାତି 8:00 ଗୟାନାସ୍ଥିତ ପ୍ରୋଭିଡେନ୍ସ ଷ୍ଟାଡିୟମ୍ଠାରେ ଏହା ଖେଳାଯିବ। ପ୍ରଥମ ସେମିଫାଇନାଲ୍ରେ ଦକ୍ଷିଣ ଆଫ୍ରିକା 9 ଆଫଗାନିସ୍ତାନକୁ ପରାସ୍ତ କରିଛି। ଆଫଗାନିସ୍ତାନ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା। 11 ଓଭର 5 ବଲ୍ରେ ଆଫଗାନିସ୍ତାନ ସମସ୍ତ ୱିକେଟ୍ ହରାଇ 56 ସଂଗ୍ରହ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ମାତ୍ର 8 ଓଭର ଏବଂ 5 ବଲ୍ରେ ଗୋଟିଏ ୱିକେଟ୍ ହରାଇ 60 ସଂଗ୍ରହ କରି ବିଜୟ ଲାଭ କରିଥିଲା। ଆସନ୍ତା ଶନିବାର ଦିନ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଉଭୟ ସଦନର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଲେ ଆଗାମୀ ବଜେଟ୍ ଭବିଷ୍ୟତର ଦୃଷ୍ଟିକୋଣ ଏବଂ ସଂସ୍କାରକୁ ତ୍ୱରାନ୍ୱିତ କରିବ। ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ। ନାଗାଲାଣ୍ଡ ପୌର ନିର୍ବାଚନରେ 83.54% ମତଗ୍ରହଣ। ପ୍ରସ୍ତାବିତ ଅର୍ଥ ବିଲ୍ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କଲେ କେନିଆ ରାଷ୍ଟ୍ରପତି ୱିଲିୟମ୍ ରୁଟୋ। ଏବଂ ଆଇସିସି T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ରାତି 8:00 ଦ୍ୱିତୀୟ ସେମିଫାଇନାଲ୍ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବ ମୁକାବିଲା।